ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଗ୍ରାମାଞ୍ଚଳରେ କୃଷି ଆଧାରିତ ଉଦ୍ୟୋଗ ସ୍ଥାପନ ପାଇଁ ସରକାର ପ୍ରଣୟନ କରିଛନ୍ତି ବିଭିନ୍ନ ଯୋଜନା, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର କାରିଗରମାନଙ୍କୁ ପିଏମ୍ ବିଶ୍ୱକର୍ମା ଯୋଜନାର ଲାଭକୁ ବିନିଯୋଗ କରି ଉଦ୍ୟୋଗୀ ହେବା ପାଇଁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ। କ୍ୱାଡ୍ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଆସନ୍ତାକାଲିଠାରୁ ତିନିଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ତିରୁପତି ବାଲାଜୀ ମନ୍ଦିର ଲଡୁ ଅପମିଶ୍ରିତ ହେଉଥିବା ନେଇ ଅଭିଯୋଗ ପରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର। ଏବଂ ଚେନ୍ନାଇଠାରେ ଖେଳାଯାଉଥିବା ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 308 ରନ୍ରେ ଅଗ୍ରଣୀ। ଜନଜାତି ସମ୍ପ୍ରଦାୟର ସମାବେଶୀ ବିକାଶ ନିମନ୍ତେ ଜାତୀୟ କୃଷି ଗବେଷଣା ପରିଷଦର ମାଧ୍ୟମିକ କୃଷି ପ୍ରତିଷ୍ଠାନ ନିଶା ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ପ୍ରଶଂସନୀୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ରାଞ୍ଚର ନାମକୁମ୍ଠାରେ ଜାତୀୟ ମାଧ୍ୟମିକ କୃଷି ପ୍ରତିଷ୍ଠାନର ଶତବାର୍ଷିକ ସମାରୋହକୁ ଉଦ୍ଘାଟନ କରି ଶ୍ରୀମତୀ ମୁର୍ମୁ କହିଛନ୍ତି, କୃଷକ ଏବଂ ଉଦ୍ୟୋଗୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଏହି ପ୍ରତିଷ୍ଠାନ କାର୍ଯ୍ୟ କରୁଛି। ଗ୍ରାମାଞ୍ଚଳଗୁଡ଼ିକରେ କୃଷି ଆଧାରିତ ଉଦ୍ୟୋଗ ସ୍ଥାପନ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ବୋଲି ରାଷ୍ଟ୍ରପତି ସୂଚନା ଦେବା ସହ ଏ ଦିଗରେ କୃଷି ସଂଗଠନ ଓ ପେକ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କାରିଗରମାନଙ୍କୁ ପିଏମ୍ ବିଶ୍ୱକର୍ମା ଯୋଜନାର ଲାଭକୁ ବିନିଯୋଗ କରି ଉଦ୍ୟୋଗୀ ଓ ବ୍ୟବସାୟୀ ହେବା ପାଇଁ ଆହ୍ୱାନ କରିଛନ୍ତି। ମହାରାଷ୍ଟ୍ରର ୱାର୍ଦ୍ଧାସ୍ଥିତ ସ୍ୱାବଲମ୍ବୀ ପଡ଼ିଆରେ ଆଜି ପିଏମ୍ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି 6.5 ଲକ୍ଷ ହିତାଧିକାରୀଙ୍କୁ ସେମାନଙ୍କର ପାରମ୍ପରିକ ବୃତ୍ତିରେ ଉତ୍ପାଦନ ବୃଦ୍ଧି ନିମନ୍ତେ ଆଧୁନିକ ଯନ୍ତ୍ରପାତି ଓ ଟୁଲ୍ କିଟ୍ ଯୋଗାଇ ଦିଆଯାଇଛି। ପିଏମ୍ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ 3 ଲକ୍ଷ ଟଙ୍କାର ଋଣ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି। ଏକ ବର୍ଷ ମଧ୍ୟରେ ହିତାଧିକାରୀମାନଙ୍କୁ 1400 କୋଟି ଟଙ୍କାର ଋଣ ବଣ୍ଟନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଯୋଜନାରେ ଅଧିକାଂଶ ତଫସିଲଭୁକ୍ତ ଜାତି ଓ ଜନଜାତି ଲାଭାର୍ଥୀ ହୋଇପାରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ସରକାରଙ୍କ 2ଟି ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଯୁବକ ଯୁବତୀମାନଙ୍କୁ ମାଗଣା ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ କେନ୍ଦ୍ର ଓ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ଗୁଡ଼ିକୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ପୁଣ୍ୟଶ୍ଳୋକ ଅହିଲ୍ୟା ଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ପଶ୍ଚିମ ବିଦର୍ଭର ଅମରାବତୀ ଜିଲ୍ଲାରେ 1000 ହେକ୍ଟର ପରିମିତ ଅଞ୍ଚଳରେ ପିଏମ୍ ମିତ୍ର ଟେକ୍ସଟାଇଲ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା 1 ଲକ୍ଷ ନିଯୁକ୍ତି ସୃଷ୍ଟି ହେବା ସହ 10,000 କୋଟି ଟଙ୍କାର ପୁଞ୍ଜିନିବେଶର ଆଶା କରାଯାଉଛି। ପିଏମ୍ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଉତ୍ସବକୁ ସ୍କରଣୀୟ କରିବାକୁ ପ୍ରଧାନମନ୍ତ୍ରୀ ଭାରତୀୟ ଡାକ ବିଭାଗ ଦ୍ୱାରା ପ୍ରସ୍ତୁତ ଏକ ଡାକ ଟିକଟର ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ପିଏମ୍ ବିଶ୍ୱକର୍ମା ଯୋଜନାର 1 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ଡିଜିଟାଲ୍ ପରିଚୟପତ୍ର ଓ ଦକ୍ଷତା ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ଏହାଛଡ଼ା ପ୍ରଧାନମନ୍ତ୍ରୀ 75,000 ହିତାଧିକାରୀମାନଙ୍କର ଡିଜିଟାଲ୍ ଋଣ ମଞ୍ଜୁରୀ ପତ୍ରର ପ୍ରକାଶନ କରିବା ସହ ଅନୁଷ୍ଠିତ କାର୍ଯ୍ୟକ୍ରମରେ 18 ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଚେକ୍ ବଣ୍ଟନ କରିଥିଲେ। ସେଠାରେ ପ୍ୟାଭିଲିୟନ୍ରେ ପ୍ରଦର୍ଶିତ ହେଉଥିବା କାରିଗରମାନଙ୍କ ଦ୍ୱାରା ନିର୍ମିତ ସାମଗ୍ରୀ ଓ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିବା ସହ କାରିଗରମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 3ଦିନିଆ ଆମେରିକା ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ୱେଲିଂଟନ୍ ଡେଲାୱେର୍ଠାରେ ଅନୁଷ୍ଠିତ ହେବାକୁ ଥିବା 4ର୍ଥ ବାର୍ଷିକ କ୍ୱାଡ୍ ନେତାମାନଙ୍କର ଶିଖର ସମ୍ମିଳନୀରେ ଭାଗ ନେବେ। ଏହି ସମ୍ମିଳନୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦ୍ୱାରା ଆୟୋଜିତ ହେଉଛି। ପରବର୍ତ୍ତୀ କ୍ୱାଡ୍ ଶିଖର ସମ୍ମିଳନୀ 2025ରେ ଭାରତରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତ ଅବସରରେ 22 ତାରିଖ ଦିନ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। 23 ତାରିଖ ଦିନ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ ଭବିଷ୍ୟତର ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ। 21ତମ ଆସିଆନ୍ ଭାରତ ଆର୍ଥିକ ମନ୍ତ୍ରୀ ତଥା 12ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଆଜିଠାରୁ 2ଦିନିଆ ଲାଓସ୍ ଯାତ୍ରା କରିବେ। ଏହି ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ଗୋଏଲ ଅନ୍ୟ ଦେଶଗୁଡ଼ିକର ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଲାଓସ୍ ସମେତ କୋରିଆ, ମାଲେସିଆ, ସ୍ୱିଜରଲ୍ୟାଣ୍ଡ ଏବଂ ମ୍ୟାମାର୍ର ବାଣିଜ୍ୟ ମନ୍ତ୍ରୀମାନଙ୍କ ସହ ଶ୍ରୀ ଗୋଏଲ ଆଲୋଚନା ପର୍ଯ୍ୟାଲୋଚନା କରିବେ। ଏହି ଦୁଇଦିନିଆ ଗସ୍ତ କାଳରେ ଲାଓସ୍ରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ସେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ଲଡ଼ୁ ଅପମିଶ୍ରିତ ହେଉଥିବା ନେଇ ଅଭିଯୋଗ ହେବା ପରେ କେନ୍ଦ୍ର ସରକାର ଏ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା କହିଛନ୍ତି ସେ ଏ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇ ଏକ ରିପୋର୍ଟ ଦେବାକୁ କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ଗୁରୁତ୍ୱ ରହିଛି। ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀମାନଙ୍କୁ ଦଣ୍ଡ ଦିଆଯିବା ଉଚିତ। ଏହି ଘଟଣାରେ ଜଡ଼ିତ କାହାରିକୁ ଛଡ଼ାଯିବ ନାହିଁ ବୋଲି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଚିରାଗ ପାଶ୍ୱାନ କହିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ଦୁଗ୍ଧ ପ୍ରକ୍ରିୟାକରଣ ଓ ବିକାଶ ପରିଷଦର ପରୀକ୍ଷାଗାର ଲଡୁ ଅପମିଶ୍ରିତ ହେଉଥିବା ନେଇ ସ୍ୱଷ୍ଟ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ନିଟ୍ ୟୁଜି 2024 ପ୍ରଶ୍ନପତ୍ର ପ୍ରଘଟ ଓ ଚୋରି ମାମଲାରେ ପାଟନା ସିବିଆଇ କୋର୍ଟରେ 6 ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦ୍ୱିତୀୟ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଏହି ଅଭିଯୋଗ ଫର୍ଦ୍ଦ ଭାରତୀୟ ଦଣ୍ଡ ସଂହିତା ଆଇପିସିର ଧାରା 120B, 109, 409, 420 ଏବଂ 380 ଉପରେ ପର୍ଯ୍ୟବେସିତ ରହିଛି। ଏହାଛଡ଼ା ଦୁର୍ନୀତି ନିବାରଣ ନିରୋଧ ଆଇନ 1988 ବିଭିନ୍ନ ଧାରା ମଧ୍ୟ ଓଏସିସ୍ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଏହସାନୁଲ୍ ହକ୍ଙ୍କ ବିରୁଦ୍ଧରେ ଲାଗୁ କରାଯାଇଥିବାର ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ ରହିଛି। ଡକ୍ଟର ଏହସାନୁଲ୍ ହକ୍ ନିଟ୍ ୟୁଜି 2024 ପରୀକ୍ଷା ପାଇଁ ସିଟି କୋଡିନେଟର ନିଯୁକ୍ତ ହୋଇଥିବାବେଳେ ଉପାଧ୍ୟକ୍ଷ ଇମ୍ତିଆଜ ଆଲାମ ସେଣ୍ଟର ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହୋଇଥିଲେ। ଦ୍ୱିତୀୟ ଅଭିଯୋଗ ଫର୍ଦ୍ଦରେ ଥିବା 6 ଜଣ ଅଭିଯୁକ୍ତ ହେଉଛନ୍ତି ବଲଦେବ କୁମାର ଓରଫ ଚିଣ୍ଟୁ, ସନ୍ନି କୁମାର, ଡକ୍ଟର ଏହସାନୁଲ୍ ହକ୍, ମହମ୍ମଦ ଇମ୍ତିଆଜ ଆଲାମ ଏବଂ ହଜାରିବାଗର ସ୍ଥାନୀୟ ସାମ୍ବାଦିକ ଜମାଲୁଦ୍ଦିନ ଓ ଅମନ କୁମାର ସିଂହ। ପୂର୍ବରୁ ସିବିଆଇ ଚଳିତ ବର୍ଷ ଅଗଷ୍ଟ 1ରେ 13 ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବର୍ତ୍ତମାନ ସୁଦ୍ଧା 48 ଜଣଙ୍କୁ ଗିରଫ କରାଯାଇଛି। ଅର୍ଥନୈତିକ ଅପରାଧ ଶାଖା ଏହି ଘଟଣାର ପତ୍ତା ଲଗାଇବା ସହ ଚଳିତ ବର୍ଷ ମଇ ମାସ 5 ତାରିଖରେ ଏଫ୍ଆଇଆର୍ ଦାଖଲ କରିଥିଲା। ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ଅନ୍ତଃରାଜ୍ୟ ସୀମାକୁ ଗତକାଲିଠାରୁ ବନ୍ଦ ରଖାଯାଇଛି। ଦାମୋଦର ଉପତ୍ୟକା କର୍ତ୍ତୃପକ୍ଷ ନଦୀ ବନ୍ଧଗୁଡ଼ିକରୁ ପାଣି ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନ୍ତଃରାଜ୍ୟ ସୀମାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାଫଳରେ ବହୁ ସଂଖ୍ୟାରେ ମାଲବାହୀ ଟ୍ରକ୍ ରାସ୍ତା ଉପରେ ଅଟକି ରହିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀ ପଶ୍ଚିମବଙ୍ଗର ଦକ୍ଷିଣ ଅଞ୍ଚଳରେ ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଏକ ପତ୍ର ଲେଖିଛନ୍ତି। ଦାମୋଦର ଉପତ୍ୟକା କର୍ତ୍ତୃପକ୍ଷ ଆଜି ଜଳ ନିଷ୍କାସନ ହ୍ରାସ କରିଥିବାବେଳେ ହାଓଡ଼ା, ହୁଗୁଳି, ପୂର୍ବ ଏବଂ ପଶ୍ଚିମ ମିଦିନାପୁର ଆଦି ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ରାଜ୍ୟ ସରକାର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ବିଭିନ୍ନ ସ୍ଥାନରେ ଏନ୍ଡିଆର୍ଏଫ୍ ଦଳଙ୍କୁ ମୁତୟନ କରାଯାଇଛି। କ୍ରିକେଟ୍ ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 3 ୱିକେଟ୍ ବିନିମୟରେ 81 ରନ୍ ସଂଗ୍ରହ କରିବା ସହ 308 ରନ୍ରେ ଅଗ୍ରଣୀ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ରିଷଭ ପନ୍ତ 12 ରନ୍ ଓ ଶୁଭମନ ଗିଲ୍ 33 ରନ୍ କରି ଅପରାଜିତ ରହିଛନ୍ତି। ପୂର୍ବରୁ ଆଜି ଭାରତ 6 ୱିକେଟ୍ ବିନିମୟରେ 339 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ଦଳ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ 376 ରନ୍ କରିବାରେ ସମର୍ଥ ହୋଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା 86 ରନ୍ ଓ ରବିଚନ୍ଦ୍ରନ ଅଶ୍ୱିନ 113 ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ହସନ ମହମ୍ମଦ 5ଟି ୱିକେଟ୍ ଅକ୍ତିଆର କରିଥିଲେ। ବାଂଲାଦେଶ ତା'ର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସମସ୍ତ ୱିକେଟ୍ ହରାଇ ମାତ୍ର 149 ରନ୍ ସଂଗ୍ରହ କରିପାରିଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା 4ଟି ୱିକେଟ୍ ନେଇଥିବାବେଳେ ମହମ୍ମଦ ସିରାଜ, ଆକାଶଦୀପ ଓ ରବୀନ୍ଦ୍ର ଜାଡେଜା 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଗ୍ରାମାଞ୍ଚଳରେ କୃଷି ଆଧାରିତ ଉଦ୍ୟୋଗ ସ୍ଥାପନ ପାଇଁ ସରକାର ପ୍ରଣୟନ କରିଛନ୍ତି ବିଭିନ୍ନ ଯୋଜନା କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର କାରିଗରମାନଙ୍କୁ ପିଏମ୍ ବିଶ୍ୱକର୍ମା ଯୋଜନାର ଲାଭକୁ ବିନିଯୋଗ କରି ଉଦ୍ୟୋଗୀ ହେବା ପାଇଁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ। କ୍ୱାଡ୍ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଆସନ୍ତାକାଲିଠାରୁ ତିନିଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ତିରୁପତି ବାଲାଜୀ ମନ୍ଦିର ଲଡୁ ଅପମିଶ୍ରିତ ହେଉଥିବା ନେଇ ଅଭିଯୋଗ ପରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର। ଏବଂ ଚେନ୍ନାଇଠାରେ ଖେଳାଯାଉଥିବା ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 308 ରନ୍ରେ ଅଗ୍ରଣୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।